ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିବି ରାମଜୀ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ୍ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। ଇସଲିଏ ହମାରି ଆସ୍ଥା ନଦିଓ ମେ ଭି ହେ, ବୃକ୍ଷୋ ମେ ଭି ହେ, ହମ ଜଙ୍ଗଲୋ କୋ ଭି ଶ୍ରଦ୍ଧା କି ଦୃଷ୍ଟି ସେ ଦେଖତେ ହେ, ହମ ପର୍ବତୋଁ ମେ ଭି ପବିତ୍ରତା କା ଭାବ ରଖତେ ହେ। ଔର ଆଜ ଜବ ଦୁନିଆ ପ୍ରାକୃତିକ ଜୀବନ ଶୈଳୀ କି ଓର ଲୌଟ ରହି ହେ, ହମେ ହମାରି ଶକ୍ତି କୋ ଭି ପହଚାନନା ହୋଗା। ହମ ହମାରେ ତୀର୍ଥୋଁ ଔର ମନ୍ଦିରୋ କେ ବିକାଶ କେ ସାଥ ସାଥ ଉନକି ଗରିମା କେ ଲିଏ ଜାଗରୁକ ହୋନା ହୋଗା। ହମେ ଏସା ଜୀବନ ଅପନାଏ ଜିସେ ପ୍ରାକୃତିକ ପର୍ଯ୍ୟାବରଣ କି ରକ୍ଷା ହୋ, ସାଥ ହି ହମ ହମାରେ ପୁଣ୍ୟ ସ୍ଥଳୋ କୋ ପୁରି ଦୁନିଆ କେ ଲିଏ ଏକ ଉଦାହରଣ କେ ରୂପେ ବିକଶିତ କରେ।
ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିବିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ମହିଳା ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷ ବୟସରୁ ଅଧିକ 5ରୁ ଅଧିକ ଶିଶୁ ଥିବେ ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 3 ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ 3 ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି 3 ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7ଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଂକଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
उसमें हमें विदेशी मुद्रा बचाने पर भी बहुत जोर देना होगा, क्योंकि दुनिया में पेट्रोल डीजल इतना ज्यादा महंगा हो गया है, तो हम सबका दायित्व है कि पेट्रोल डीजल की खरीद पर जो विदेशी मुद्रा खर्च होती है, हमें वो मुद्रा भी बचानी है। वैश्विक संकटों से जो चुनौतियां आई है, हमें उन चुनौतियों को
ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋହାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବାବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନ ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍କୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। July 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।